ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମହାରାଷ୍ଟ୍ରର ୱାସିମ୍ସ୍ଥିତ ପୋହରଦେବୀଠାରେ ବଞ୍ଜାରା ବିରାସତ ସଂଗ୍ରହାଳୟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ହରିୟାଣା ବିଧାନସଭା ଲାଗି ଚାଲିଛି ମତଗ୍ରହଣ. ଛତିଶଗଡ଼ର ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଘଟଣାରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି. ୟେମେନ୍ର ହୁତି ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକ ଉପରେ ଆମେରିକା ଓ ବ୍ରିଟିଶ ମିଳିତ ସାମରିକ ବାହିନୀ ପକ୍ଷରୁ ଆକ୍ରମଣ ଏବଂ ଆଇସିସି ମହିଳା ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ଏ ର ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ଅପରାହ୍ନ 3:30ରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରର ୱାସିମ୍ସ୍ଥିତ ପୋହରଦେବୀଠାରେ ବଞ୍ଜାରା ବିରାସତ ସଂଗ୍ରହାଳୟର ଉଦ୍ଘାଟନ କରିଛନ୍ତି. ଚାରିମହଲା ବିଶିଷ୍ଟ ଏହି ସଂଗ୍ରହାଳୟରେ 13 ଗ୍ୟାଲେରୀ ରହିଛି। ଏଥିରେ ବଞ୍ଜାରା ସମ୍ପ୍ରଦାୟର ନେତା ଏବଂ ଆନ୍ଦୋଳନର ଚିତ୍ର ପ୍ରଦର୍ଶିତ କରାଯାଇଛି। ଦିନିକିଆ ମହାରାଷ୍ଟ୍ର ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ୱାସିମ୍ରେ ପହଞ୍ଚବା ପରେ ସନ୍ଥ ସେବାଲାଲ ମହାରାଜ ଏବଂ ସନ୍ଥ ରାମରାଓ ମହାରାଜଙ୍କ ସ୍କାରକୀ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଦୁଇ ସନ୍ଥ ହେଉଛନ୍ତି ବଞ୍ଜାରା ସମ୍ପ୍ରଦାୟର ଆଧ୍ୟାତ୍ମିକ ଗୁରୁ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପୋହରଦେବୀସ୍ଥିତ ଜଗଦମ୍ବା ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ। ମହାରାଷ୍ଟ୍ର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ୱାସିମ୍ଠାରେ ଏକ ଜନସମାବେଶକୁ ସମ୍ବୋଧନ କରିବା ସହ 23,300 କୋଟି ଟଙ୍କାର କୃଷି ଏବଂ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନନିଧି ଯୋଜନାର 18ତମ କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଏହାଦ୍ୱାରା ପ୍ରାୟ 9,40,00,000 କୃଷକ ଉପକୃତ ହେବେ। ଏହି କିସ୍ତି ଜାରି ହେବା ପରେ ପିଏମ୍ କିଷାନ ଯୋଜନା ଅଧୀନରେ କୃଷକଙ୍କୁ ପ୍ରଦାନ କରାଯାଇଥିବା ମୋଟ୍ ପାଣ୍ଠିର ପରିମାଣ ପ୍ରାୟ 3.45 ଲକ୍ଷ କୋଟି ଟଙ୍କା ହେବ। ଏତଦ୍ବ୍ୟତୀତ କୃଷକଙ୍କୁ ସଶକ୍ତ କରିବା ଲାଗି ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ନମୋ ସେତ୍କାରୀ ମହାସମ୍ମାନ ନିଧି ଯୋଜନାର 5ମ କିସ୍ତିର ମଧ୍ୟ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ 7,500ରୁ ଅଧିକ କୃଷିଭିତ୍ତିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। 1,920 କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିଭିଭୂମି ପାଣ୍ଠି ଅଧୀନରେ ଏହିସବୁ ପ୍ରକଳ୍ପ ନିର୍ମାଣ କରାଯାଇଛି। ସେହିଭଳି ପ୍ରାୟ 1,300 କୋଟି ଟଙ୍କାର ମିଳିତ କାରବାର କରୁଥିବା 9,200 କୃଷକ ଉତ୍ପାଦକ ସଂଗଠନକୁ ଶ୍ରୀ ମୋଦି ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟସୂଚୀ ରହିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ସହରୀ ଗତିଶୀଳତାକୁ ପ୍ରୋହାହନ କରିବା ଲାଗି ପ୍ରମୁଖ ମେଟ୍ରୋ ଏବଂ ସଡ଼କ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ସେଥିମଧ୍ୟରେ ପ୍ରାୟ 13,120 କୋଟି ଟଙ୍କା ମୂଲ୍ୟରେ ମୁମ୍ବାଇ ମେଟ୍ରୋ ଲାଇନ୍, 9ଟି ଅଣ୍ଡରଗ୍ରାଉଣ୍ଡ ସମେତ 10ଟି ଷ୍ଟେସନ୍ ଅନ୍ତର୍ଭୁକ୍ତ। ଏହାଦ୍ୱାରା ପ୍ରାୟ 12,00,000ରୁ ଉର୍ଦ୍ଧ ଯାତ୍ରୀ ଉପକୃତ ହୋଇପାରିବେ। ସେହିଭଳି 12,200 କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ଇଣ୍ଟିଗ୍ରାମ୍ ରିଙ୍ଗ୍ ମେଟ୍ରୋ ରେଳ ପ୍ରକଳ୍ପର ମଧ୍ୟ ଆଜି ଶ୍ରୀ ମୋଦି ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକେସି ମେଟ୍ରୋ ଷ୍ଟେସନ୍ରୁ ମୁମ୍ବାଇର ଆର୍ଏ ଜେଭିଏଲ୍ଆର୍ ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହା ସହିତ ବିକେସି ଓ ସାନ୍ତାକ୍ରୁଜ୍ ଷ୍ଟେସନ୍ ମଧ୍ୟରେ ଶ୍ରୀ ମୋଦି ମେଟ୍ରୋରେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଏତଦ୍ବ୍ୟତୀତ 2,550 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ନଭି ମୁମ୍ବାଇ ଏୟାରପୋର୍ଟ ଇନ୍ଫ୍ଲୁଏନ୍ସ ନୋଟିଫାଏଡ୍ ଏରିଆ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଲାଗି ଶିଳାନ୍ୟାସ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ଥାନେ ପୌର ମହାନଗର ଲାଗି ଶିଳାନ୍ୟାସ କରିବେ। ଏଥିଲାଗି ପ୍ରାୟ 700 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ହରିୟାଣା ବିଧାନସଭା ଭୋଟ୍ ଗ୍ରହଣ ଚାଲିଛି। ପୂର୍ବାହ୍ନ 11:00 ସୁଦ୍ଧା 22.7% ମତଦାନ ହୋଇଥିବା ରେକର୍ଡ କରାଯାଇଛି। 90ଟି ବିଧାନସଭା ମଣ୍ଡଳୀ ପାଇଁ ଏକକ ପର୍ଯ୍ୟାୟରେ ଚାଲିଥିବା ମତଗ୍ରହଣ ସନ୍ଧ୍ୟା 6:00ରେ ଶେଷ ହେବ। 2,03,00,000ରୁ ଅଧିକ ଭୋଟର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା 1,031 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ 930 ଜଣ ପୁରୁଷ ରହିଥିବା ବେଳେ 101 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏଥିଲାଗି ରାଜ୍ୟବ୍ୟାପୀ ମୋଟ୍ 20,632 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି, ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧିକରୁ ଅଧିକ ମତଦାତା ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ପ୍ରଥମଥର ପାଇଁ ତାଲିକାଭୁକ୍ତ ହୋଇଥିବା ଯୁବ ଭୋଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅଭୁଜୁମାଦ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଗୁଳି ବିନିମୟରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ପାଇଛି। ନାରାୟଣପୁର ଏବଂ ଦନ୍ତେୱାଡ଼ ଜିଲ୍ଲା ସୀମାରେ ଥିବା ନେନ୍ଦୁରୀ ଥୁଲଥୁଲି ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ଆଧାରରେ ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ତଲାସୀ ବେଳେ ମାଓବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ 28 ଜଣ ମାଓବାଦୀ ନିହତ ହୋଇଥିଲେ। ତେବେ ସେଠାରୁ ଆଉ 3 ଜଣଙ୍କର ମୃତଦେହ ମିଳିବା ପରେ ମୃତ୍ୟୁ ସଂଖ୍ୟା 31ରେ ପହଞ୍ଚିଛି। ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ ସହ ବିଭିନ୍ନ ମାଓ ସରଞ୍ଜାମ ଜବତ କରାଯାଇଛି। ତଲାସୀ ଅଭିଯାନ ଏବେ ମଧ୍ୟ ସେଠାରେ ଜାରି ରହିଥିବା ଜଣାପଡ଼ିଛି। ୟେମେନ୍ର 1 ଡଜନ୍ରୁ ଅଧିକ ହୁତି ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକ ଉପରେ ଆମେରିକା ଏବଂ ବ୍ରିଟିଶ ସାମରିକ ବାହିନୀ ମିଳିତ ଭାବେ ଆକ୍ରମଣ କରିଛନ୍ତି। ଆମେରିକୀୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଇରାନ୍ ସମର୍ଥିତ ଏହି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ବ୍ୟବହୃତ ସାମରିକ ଘାଟି, ଅନ୍ୟାନ୍ୟ ଭିଭିଭୂମି ଏବଂ ଅସ୍ତ୍ରଶସ୍ତ ଭଣ୍ଡାରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। 2014 ମସିହାରୁ ୟେମେନ୍ରେ ହୁତି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଚାଲିଥିବା ଗୃହଯୁଦ୍ଧ ଏବେ ଆକ୍ରମଣ ପରିପ୍ରେକ୍ଷୀରେ ଅଧିକ ତୀବ୍ର ହେବାର ଆଶଙ୍କା କରାଯାଉଛି। ସାମରିକ ବିମାନ ଏବଂ ନୌସେନା ଜାହାଜ ଦ୍ୱାରା ମିଳିତ ବାହିନୀ ପକ୍ଷରୁ ହୁତି ନିୟନ୍ତ୍ରିତ ଅଞ୍ଚଳର ପ୍ରମୁଖ 5ଟି ସ୍ଥଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଅନ୍ୟପକ୍ଷରେ ହୁତି ନିୟନ୍ତ୍ରିତ ଗଣମାଧ୍ୟମ ଅନୁଯାୟୀ ହଦେଇଦା ବିମାନ ବନ୍ଦର ଏବଂ କଟାୟକ୍ ଅଞ୍ଚଳରେ 7ଟି ଆକ୍ରମଣ କରାଯାଇଥିଲା। ସେଠାରେ ହୁତି ନିୟନ୍ତ୍ରିତ ଏକ ସାମରିକ ଘାଟି ରହିଛି। ଏହାବ୍ୟତୀତ ରାଜଧାନୀ ସାନାର ସାୟାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ବାହିନୀ ପକ୍ଷରୁ 4ଟି ଆକ୍ରମଣ କରାଯାଇଥିବା ବେଳେ ୟେମେନ୍ର ଧାମାର ପ୍ରଦେଶର 2ଟି ଅଞ୍ଚଳକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା ବୋଲି ହୁତି ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନର ରାଜଧାନୀ ଇସ୍ଲାମାବାଦଠାରେ ବିକ୍ଷୋଭ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ରାଜଧାନୀର ସୁରକ୍ଷାକୁ ସେନାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇସ୍ଲାମାବାଦ ଏବଂ ଏହାର ଟ୍ୱିନ୍ ସିଟି ରାଓ୍ୱଲପିଣ୍ଡିରେ ଗତକାଲି ପାକିସ୍ତାନ ତେହେରିକ୍ ଏ ଇନ୍ସାଫ୍ ପିଟିଆଇର ସମର୍ଥକ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେଠାରେ 1 ସପ୍ତାହ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ ଆସନ୍ତା 15 ଏବଂ 16 ତାରିଖରେ ଇସ୍ଲାମାବାଦରେ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଇସ୍ଲାମାବାଦ ଗସ୍ତ କରିବେ। ଦିଲ୍ଲୀରେ ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଏହି ସୂଚନା ଦେଇଛନ୍ତି। ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ଥିବା ଅଭିଯୋଗ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପକ୍ଷରୁ ଆଜି 22ଟି ଅଞ୍ଚଳରେ ଚଢ଼ାଉ କରାଯାଇଛି। ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ, ଆସାମ ଏବଂ ଦିଲ୍ଲୀ ଅନ୍ତର୍ଗତ ଏହି ଅଞ୍ଚଳଗୁଡ଼ିକ ଉପରେ ଏନ୍ଆଇଏ ଚଢ଼ାଉ କରିବା ସହ ଆତଙ୍କବାଦୀ ଗୋଷ୍ଠୀ ସହ ସମ୍ପର୍କ ନେଇ ତଦନ୍ତ କରୁଛି। ମଙ୍କିପକ୍ସ ସଂକ୍ରମିତଙ୍କ ପ୍ରଥମ ନିଦାନ ପରୀକ୍ଷଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରିଛି। ଡବ୍ଲ୍ୟଏଚ୍ଓ କହିଛି ଏହାଦ୍ୱାରା ସଂକ୍ରମିତ ଦେଶଗୁଡ଼ିକରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧି ପାଇବ। ଶୀଘ୍ର ଏବଂ ସଠିକ୍ ପରୀକ୍ଷଣ ତ୍ୱରାନ୍ୱିତ ହେବ ବୋଲି ଡିଏଚ୍ଓ ଆଶା କରିଛି। ଆଫ୍ରିକାରେ ଏପର୍ଯ୍ୟନ୍ତ 800ରୁ ଅଧିକ ଏମ୍ପକ୍ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। 30,000ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଆଫ୍ରିକୀୟ ସଂଘର ରୋଗ ନିୟନ୍ତ୍ରଣ କେନ୍ଦ୍ର ଦେଇଥିବା ସୂଚନା ଅନୁଯାୟୀ 16ଟି ଦେଶରେ ଏହି ରୋଗକୁ ଚିହ୍ନଟ କରାଯାଇଛି। କଙ୍ଗୋରେ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବା ସଂଘ ସୂଚନା ଦେଇଛି। ଭାରତୀୟ ବାୟୁସେନା ଆସନ୍ତାକାଲି ଏବଂ 8 ତାରିଖ ଦିନ ଚେନ୍ନାଇରେ ତା'ର 92ତମ ପ୍ରତିଷ୍ଠା ଦିବସ ପାଳନ କରିବ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ଗ୍ରୁପ୍ କ୍ୟାପ୍ଟେନ୍ ସୁପାନ୍ଦୀପ ସିଂହ କହିଛନ୍ତି ଏହି ଅବସରରେ ମାରିନା ବିଚ୍ରେ 1 ଘଣ୍ଟା 53 ମିନିଟ୍ ଧରି ଏୟାର ଶୋ ପ୍ରଦର୍ଶିତ ହେବ। ତାମ୍ରମ୍ଠାରେ ଥିବା ବାୟୁସେନା ଘାଟିରେ 8 ତାରିଖ ଦିନ ମୁଖ୍ୟୋହବ ପାଳନ କରାଯିବ। ଏହି ଅବସରରେ ସେଠାରେ ପରେଡ୍ ଏବଂ ଆକାଶମାର୍ଗରେ ବିମାନ ଉଡ଼ାଣ କରାଯିବ। ଏହି ଅବସରରେ ବହୁସଂଖ୍ୟାରେ ପରିଦର୍ଶକଙ୍କୁ ସାମିଲ କରାଯାଇ ବାୟୁସେନା ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନିତ ହେବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ସିଂ କହିଛନ୍ତି। ଏୟାର ଶୋରେ 10ରୁ 12 ଲକ୍ଷ ଦର୍ଶକ ଏକତ୍ରିତ ହେବାର ଆଶା କରାଯାଉଛି। ସାର୍ଜାଠାରେ ଚାଲିଥିବା ଆଇସିସି ନବମ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର ଆଜି ଗ୍ରୁପ୍ ଏ'ରେ ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ଅପରାହ୍ନ 3:30 ସମୟରେ ଏହି ମ୍ୟାଚ୍ ଆରମ୍ଭ ହେବ। ସେହିଭଳି ଭାରତୀୟ ସମୟ ସନ୍ଧ୍ୟା 7:30 ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଇଂଲଣ୍ଡ ବାଂଲାଦେଶକୁ ଭେଟିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ମହାରାଷ୍ଟ୍ରର ୱାସିମ୍ସ୍ଥିତ ପୋହରଦେବୀଠାରେ ବଞ୍ଜାରା ବିରାସତ ସଂଗ୍ରହାଳୟର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହରିୟାଣା ବିଧାନସଭା ଲାଗି ଚାଲିଛି ମତଗ୍ରହଣ। ଛତିଶଗଡ଼ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟ ଘଟଣାରେ ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା 31କୁ ବୃଦ୍ଧି ଏବଂ ୟେମେନ୍ର ହୁତି ନିୟନ୍ତ୍ରିତ ଅଞ୍ଚଳଗୁଡ଼ିକ ଉପରେ ଆମେରିକା ଓ ବ୍ରିଟିଶ ମିଳିତ ସାମରିକ ବାହିନୀ ପକ୍ଷରୁ ଆକ୍ରମଣ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।